ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟର ପୂଜା ମଣ୍ଡପମାନଙ୍କେ ଦୁର୍ଗତି ନାସିନୀ ଦୁର୍ଗାଙ୍କର ପୂଜା କଲାକାଲ ଶେଷ ହୋଇଥିବାର ବେଳେ ଆଜି ମୃଣ୍ମୟୀ ମୂର୍ତ୍ତିମାନଙ୍କର ବିସର୍ଜନ କରାଯିବା। ଏଥିଲାଗି ପ୍ରଶାସନ ତରଫୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଦଶହରା ମାସର ପୂଜୁତିଆ ଦିନ ପୂଜା ମୂଲ ହୋଇଥିବାର ବେଳେ ଷୋଡ଼ଶ ଉପଚାର୍ଥୀ ମା'ଙ୍କର ପୂଜାର୍ଚ୍ଚନା କରାଯାଇଥିଲା। ସିଆଡ଼େ ଗଲାକାଲି ଭିନ୍ ଭିନ୍ ଜାଗାମାନଙ୍କେ ରାବଣପୋଡ଼ି ହୋଇଯାଇଛି। ସମ୍ଭଲପୁର ମହାନଦୀର ଦଲେଇପଡ଼ା ଘାଟ ନ ହୋଇଥିବା ରାବଣପୋଡ଼ି ଉତ୍ସବଟି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆର୍ ସମ୍ଭଲପୁର ବିଧାୟକ ଜୟନାରାୟଣ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ସିଆଡ଼େ ମନ୍ଦଲିଆ ପଡ଼ିଆନ ଭିଲ୍ ରାବଣପୋଡ଼ି ଉତ୍ସବ ହୋଇଥିଲା। ସେନ୍ତା ଝାରସୁଗୁଡ଼ା ଜିଲ୍ଲାର ଭିନ୍ ଭିନ୍ ଜାଗାନ ରାବଣପୋଡ଼ି ଉତ୍ସବ ମହାସମାରୋହଟି ପାଳିତ ହୋଇଯାଇଛି। ଝାରସୁଗୁଡ଼ା ସହରର ମନମୋହନ ସ୍କୁଲ ପଡ଼ିଆ, ସର୍ବାହାଲ ସ୍କୁଲ ପଡ଼ିଆ, ବ୍ରଜରାଜନଗରର ଗାନ୍ଧୀ ଛକ, ବେଲପାହାଡ଼ ଇଲାକାନ ରାବଣପୋଡ଼ି ଉତ୍ସବ ହୋଇଯାଇଛି। ସେନ୍ତା କୁଲାବିରା ପଞ୍ଚପଡ଼ା ସହିତ ଭିନ୍ ଭିନ୍ ଇଲାକାନ ବୟଲ ଯାତ୍ରା ଭିଲ୍ ମୂଲ ହୋଇଛି। ସିଆଡ଼େ ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ ଭିନ୍ ଜାଗାନ ବିଜୟ ଦଶମୀ ଅବସରରେ ଗଲାକାଲି ରାବଣପୋଡ଼ି ଉତ୍ସବ ହୋଇଯାଇଛି। ସୋନପୁରର ରୟାଲ ପଡ଼ିଆନ ବ୍ଲକ ଛକ ଦୁର୍ଗାପୂଜା କମିଟି ତରଫୁ ହୋଇଥିବା ରାବଣପୋଡ଼ି ଉତ୍ସବଟି ହାଇକୋର୍ଟର ଆଖର ବିଚାରପତି ଜଷ୍ଟିସ୍ ଚିତ୍ତରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସତ୍ୟର ବିଜୟର କଥାକେ ମନେ ପକାଇକରି ଗୋଟିଏ ସୁସ୍ଥ ସମାଜ ଗଠନ ସମସ୍ତଙ୍କର ସଂକଳ୍ପ ହେଉ ବୋଲି କହିଥିଲେ। ଏ ଅବସରରେ ହୋଇଥିବା ରଙ୍ଗବେରଙ୍ଗ ଆତସବାଜି ଆର୍ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାର ଲାଗି ବହୁତଟେ ଲୋକଙ୍କର ଭିଡ଼ ହୋଇଥିଲା। ଆଜ ଦଶହରା ମାସର ଉଜ୍ଜଳ ପଖର ଏକାଦଶୀ ତିଥି ହେଲେ ପୁରୀ ଶ୍ରୀମନ୍ଦିରନ ଆଜ କାର୍ତ୍ତିକ ନୀତି ମୂଲ ହେଉଛି। ଏ ଅବସରରେ ଶ୍ରୀବିଗ୍ରହମାନଙ୍କୁ ରାଧା ଦାମୋଦର ବେଶ କରାଯିବା। ମହାପ୍ରଭୁମାନଙ୍କର ରାଧା ଦାମୋଦର ବେଶ ମାସେ ତକ୍ ଫି ଦିନ ହେବା। ହେଲେ କାର୍ତ୍ତିକ ନୀତିର ପଞ୍ଚକ ସମୟଥି ମହାପ୍ରଭୁମାନଙ୍କର ସ୍ୱତନ୍ତ୍ର ବେଶ କରାଯିବା। କାର୍ତ୍ତିକ ନୀତି ଅବସରରେ ଫି ଦିନ ପହପହ ଚାର ବଜୁ ଦ୍ୱାରଫିଟା ନୀତି ହୋଇକରି ରାତି ବାର ବଜେ ରାତ୍ର ପହୁଡ଼ ନୀତି କରାଯିବା। କାର୍ତ୍ତିକ ବ୍ରତର ଲାଗି ଶ୍ରୀକ୍ଷେତ୍ର ପୁରୀନ ହବିଷ୍ୟାଳିମାନଙ୍କର ଲାଗି ସବୁ ପ୍ରକାର ସୁବିଧା କରାଯାଇଛି। ଭୁବନେଶ୍ୱରଠାରେ ହେବାର୍କେ ଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ଆଜ ବନ୍ଦ ରହେବା। ଦୁର୍ଗାପୂଜା ଭସାଣି ଆର୍ ମୁଖ୍ୟମନ୍ତ୍ରୀଙ୍କର ଅଲଗା ଗୁରୁତ୍ୱପୂର୍ଣ୍ଣ ସରକାରୀ କାମ ଥିବାରୁ ଜନଶୁଣାଣି ନାହିଁ ହୁଏ। ଇ ବାବଦେ ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫୁ ବିଜ୍ଞପ୍ତି କୁହାଯାଇଛି। ଯୁକ୍ତ ଦୁଇ ତିନି ନମ୍ଘର ଖେପ ନାଁ ଲେଖା ଲାଗି ଆଇବା 22 ତାରିଖନୁ ଆବେଦନ ପ୍ରକ୍ରିୟା ମୂଲ ହେବା। ଛାତ୍ରଛାତ୍ରୀମାନେ ସାମ୍ସ ୱେବ୍ସାଇଟ୍ଟି 27 ତାରିଖ ଭିତରେ ଆବେଦନ କରିପାରିବେ। ନଭେମ୍ବର 1 ତାରିଖ ଦିନ ମେଧା ତାଲିକା ବାହାରବା। ବଛାଯାଇଥିବା ଶିକ୍ଷାର୍ଥୀମାନେ 2-5 ତାରିଖ ଭିତରେ ନାଁ ଲେଖାଇ ପାରିବେ ବୋଲି ସୂଚନା ମିଳିଛି। ପୁରୀ ଶ୍ରୀମନ୍ଦିରନ ଭକ୍ତମାନଙ୍କୁ ମାହାଲିଆ ମହାପ୍ରସାଦ ଗୁଡ଼ୁଆ ମିଳିବା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ସେ କହିଛନ୍ତି ଯେ ରାଜ୍ୟ ସରକାର ଖୁବ୍ ଜଲ୍ଦି ଏହି ଯୋଜନା ମୂଲ କରିବେ। ରାଜ୍ୟ ଆଉ ରାଜ୍ୟ ବାହାରୁ ଆସୁଥିବା ଭକ୍ତମାନଙ୍କୁ ମହାପ୍ରସାଦ ଗୁଡ଼ୁଆ ଦିଆଯିବା, ଏଥିଲାଗି ପ୍ରସ୍ତୁତି ମୂଲ ହୋଇଛି ବୋଲି ଆଇନ ମନ୍ତ୍ରୀ କହିଛନ୍। ରାଜ୍ୟର ସବୁ ଉଚ୍ଚ ପ୍ରାଥମିକ ଆର୍ ମାଧ୍ୟମିକ ବିଦ୍ୟାଳୟନ ଇ ବଛର ବିଶ୍ୱ ହାତଧୁଆ ଦିବସ ପାଳନ କରାଯିବା। ଆଇବା କାଲିନୁ ନଭେମ୍ବର 14 ତାରିଖ ତକ୍ ବିଦ୍ୟାଳୟମାନଙ୍କେ ଫି ଦିନ ଛାତ୍ରଛାତ୍ରୀମାନେ ହାତଧୁଆ ଅଭ୍ୟାସ କରିବେ। ମଧ୍ୟାହ୍ନ ଭୋଜନ କରବାର ଆଖନୁ ଆର୍ ଶୌଚାଳୟ ବ୍ୟବହାର ଉତ୍ରୁ ଠିକ୍ ଭାବେ ହାତ ଧୋଇବାର ଲାଗି ପିଲାମାନଙ୍କୁ ଶିକ୍ଷା ଦିଆଯିବା। ଇ ବାବଦେ ଓସେପା ତରଫୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଜରି ଜନେଇ ଦିଆଯାଇଛି। ଇ ଦିବସର ବାର୍ତ୍ତା ରହିଛେ କାଁ ହେଲା ଯେ ସଫା ହାତ ଦରକାର ଆଏ। ବରଗଡ଼ ଜିଲ୍ଲାର ପାଇକମାଲର ନୃସିଂହନାଥଠାରେ ଆଇବାକାଲ ଆର୍ ପରଦିନ ଦୁଇଦିନ ଧରିକରି ବିଶ୍ୱ ଖାଦ୍ୟ ଦିବସ ପାଳନ ଅବସରରେ ଦେଶୀ ବିହନ ଆର୍ ଦେଶୀ ଖାଇବା ଦରବର ପ୍ରଦର୍ଶନୀ ସଙ୍ଗେ ଆଲୋଚନାଚକ୍ର ହେବା। ବିଷାନମୁକ୍ତ ଖାଦ୍ୟ ଆର୍ ଋଣମୁକ୍ତ ଚାଷକେ ତହକାବାର ଲାଗି ଏହି କାର୍ଯ୍ୟକ୍ରମ କରାଯାଉଛି। ଏଥି ରାଜ୍ୟ ଆର୍ ରାଜ୍ୟ ବାହାରୁ ଦେଶୀ ଚାଷୀ, ଗବେଷକ, ବିହନ ସଂରକ୍ଷକ ଆର୍ କୃଷି ବୈଜ୍ଞାନିକମାନେ ଯୋଗ ଦେବେ। ରାଜ୍ୟର ବନ୍ୟଜନ୍ତୁ ଅଭୟାରଣ୍ୟର ସଂରକ୍ଷିତ ଇଲାକାନ 756 ଗାଁଥି ଲୋକ ରହୁଛନ୍ ବୋଲି ଜଙ୍ଗଲ ବିଭାଗର ବନ୍ୟପ୍ରାଣୀ ଶାଖା ତରଫୁ ବାହାରିଥିବା ରିପୋର୍ଟନୁ ଜଣାପଡ଼ିଛି। ରିପୋର୍ଟ ଅନୁସାରେ ଓଡ଼ିଶାନ 19 ବନ୍ୟଜନ୍ତୁ ଅଭୟାରଣ୍ୟ ରହିଛି। ସେଥିର୍ ଭିତରୁ 14 ଅଭୟାରଣ୍ୟନ କେତେଟା ଛୋଟ ବଡ଼ ଗାଁ ରହିଛି। କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଅଭୟାରଣ୍ୟନ ସବୁନ ଅତ୍କା 358 ଗାଁ ଅଛି। ନୂଆପଡ଼ା ପ୍ରସ୍ତାବିତ ବ୍ୟାଘ୍ର ସଂରକ୍ଷଣ ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ 26 ଗାଁ ରହିଥିବାର ବେଳେ ସମ୍ଭଲପୁର ପାଖର ବଡ଼ରମା ଉଷାକୋଠିନ 27 ଆର୍ କଳାହାଣ୍ଡି ଜିଲ୍ଲାର କର୍ଲାପାଟନ 19 ଗାଁ ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା କାଲି ତକ୍ ଓଡ଼ିଶା ନୁ ଫିର୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଇ ବଛର ସ୍ୱାଭାବିକ ସମୟର ଚାରିଦିନ ଆଗରୁ ମୌସୁମୀ ଓଡ଼ିଶା ପହଞ୍ଚିଥିଲା। ମୌସୁମୀ ଋତୁଟି ଜୁନ୍ ଏକ ତାରିଖ ନୁ ସେପ୍ଟେମ୍ବର ମାସର ଶେଷ ତକ୍ 11 ଲଘୁଚାପ ହୋଇଥିଲା। ଇତାର ପ୍ରଭାବ ଥି ରାଇଜେ 1092 mm ବର୍ଷା ରେକର୍ଡ କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।